ওর নাম ভুলে গেল,
নিরাকি পাত্র
না প্রিয়ঙ্কা পাত্র,
প্রিয়ঙ্কা পাত্র
দশমরে প্রিয়ঙ্কা পাত্র।
রাইট রাইট। টিভি লাইফ সহিত পার্সোনাল লাইফ হ্যান্ডেল করা বহুত কষ্ট।
টিভি লাইফ কহিবিনি মো, একচুয়ালি আর্টিস্ট লাইফ কহিব। দশম সাকসেস পরে বহুত হি চেঞ্জ হিছি লাইফ, যো ব্যালেন্স বড় থাকে না সেইটা মু শিখি পারিলি।
তো টিভি করিবার প্লাস পয়েন্ট আছে না? নাই।
ইভেন মু বি যে তল নুয়া থিলি বহুত ডর লাগে।
কেমতি ম্যানেজ করতলো টিভি লাইফ সহিত রিলেশনশিপ? তো গোটে সিরিয়াল আর্টিস্ট তার বয়ফ্রেন্ড কো কেমতি হ্যান্ডেল করতো সেটা পা হচ্ছে মু।
চেঞ্জ দ্য টপিক। তো সেটা
সাকসেস র মানে
মু তো চাই কেহি বি সাকসেস না হো।
জয় জগন্নাথ। ওড়িশা পডকাস্টর ফার্স্ট এপিসোডে আমি কথা হইতিলু জনে অভিনেত্রীঙ্ক সহিত, সে টিভিরে খুব পরিচিত, এবে গোটে নুয়া সিনেমা বি করছন্তি। সে সিনেমাটি 50 দিন অধিক সিনেমা ঘরে পড়িছি, লোকমানে তাকো বহুত পছন্দ করছন্তি। তাঙ্ক সহিত আমি বেসিক্যালি কথা হইছু টিভি লাইফ উপরে, সিরিয়াল লাইফরে গোটে অভিনেত্রী কেমিতি ম্যানেজ করে তা পার্সোনাল, প্রফেশনাল, ফ্রেন্ডস, ফ্যামিলি, রিলেশন, এই জিনিস উপরে বেসিক্যালি আমি কথা হইছু। আজ আমার সাথে যে অছন্তি সে বহুত নাঁরে পরিচিত, কে ইতি, কে গৌরী অপা।
নমস্কার। তুমি আমার নাম ভুলি গেল,
নিরাকি পাত্র
না প্রিয়ঙ্কা পাত্র,
প্রিয়ঙ্কা পাত্র
দশমরে প্রিয়ঙ্কা পাত্র।
রাইট রাইট। দশমরে সাকসেস, বহুত বহুত কংগ্রাচুলেশন,
বহুত
খুশি লাগিলা দেখি।
তুমি দেখিছ?
হ্যাঁ, দুইথর।
দুইথর কেমন লাগলো? সত্য মানে অনেস্ট রিভিউ দিও কি তোমাকে মো ক্যারেক্টারটা কেমন লাগলো?
মতে বহুত বড়িয়া লাগলো, যেতি কি মানে তার মানে সেই ক্যারেক্টারটি যেতি কি যাহা রহিবা কথা সেতি আছে না, ওভার আছে না, আন্ডার আছে, তো মতে বহুত ভালো লাগলো।
আমি বোধে বহুত দিন পরে মিশলে না?
হ্যাঁ, বহুত দিন পরে,
6-7 না না
যে
ব্যালেন্স গোটা থাকে না সেইটা মু শিখি পারিলি কি একচুয়ালি আর্টিস্ট মানক ব্যালেন্স কোন থাকে আর ব্যালেন্সটা মেনটেন করিয়া বহুত কষ্ট, যেটা মু এবে ফিল করুছি।
টিভি লাইফ বহুত টাইম যাই বঞ্চছ টিভি লাইফে, টিভি লাইফ সহিত পার্সোনাল লাইফ হ্যান্ডেল করিয়া বহুত কষ্ট, যেহেতু মু টিভি রে কিছু এক্সপিরিয়েন্স আছে মানে অ্যাক্টিং রে নহ মানে অফিস এরু যেহেতু আছে, কেমতি ম্যানেজ করতল টিভি লাইফ সহিত ফ্যামিলি রিলেশনশিপ?
সেমানে দেখি পারু নথিলে মতে, সেমানে মানে রাতে যাক মু যাবি মানে সেমানে শোবে, অনিদ্রা হয়ে থাকে মু ন যা যাই, তো বহুত কষ্ট। এন্ড সেইপাই মু টিকে
গোটে কথা কহিল কি ভগবান দয়ার প্রেম না কে, প্রেমটা বহুত খারাপ জিনিস
না? না, প্রেমটা বহুত ভালো জিনিস, কিন্তু এবে প্রেম আসছে মানে ক্যারিয়ার পড়াইব। তো এবে
প্রেমর মানে নীলাক্ষ পাই কন,
প্রেমর মানে দোস্তি, ফ্রেন্ডশিপ।
সে যে শাহরুখ খান কইতলা বহু জন বাহারু দেখন্তি, অডিয়েন্স মানে বাহারু দেখন্তি চকাচান, তাঙ্ক সেমানে ভাবুথিবে সেমানে বহুত এনজয় করথিবে তাঙ্কর পার্সোনাল লাইফ রে কি পার্টিস করথিবে ইয়ে করথিবে, তো সেই জিনিস গুড়াক কোন
টিভি লাইফ কহিবিনি মু, একচুয়ালি আর্টিস্ট লাইফ কহিবি। আর্টিস্ট লাইফ
একচুয়ালি টিভি আর্টিস্ট ও ফিল্ম আর্টিস্ট ভিতরে
ডিফারেন্স থাকে,
সরলা পরে গোটে ব্রেক মিলে,
ব্রেক মিলে টিভি রে, সেটা ব্রেক মিলেনি টিভি রে, আমাকে 365 দিন কাম করিয়াকে পড়ে, ভগবান মধ্যে মধ্যে রবিবার ছুটি মিলে যায়, সেইটা বি দিন যাক শোবার পড়ায় কারণ
মিউজিক ভিডিও করি,
তো বহু কষ্ট থাকে, বহু হেডেক হুয়ে মানে নিজকে বাবা মামা ফ্যামিলি ফ্রেন্ডস এমানে তো দূরের কথা, তোমাকে নিজকে টাইম মানে নিজকে টিকে ভালো ফিল করাইকে বি টাইম মিলবনি, କି ନା ଚାଲ ଟିକେ ଯାଅ ପାର୍ଲର ଯାଅ ଟିକେ ଫ୍ରେଶ୍ ଫ୍ରେଶ୍ ହୁଅ, ସେଇଟା ବି ତମକୁ ଟାଇମ୍ ମିଳିବନି।
ତ ଟିଭି କରିବାର ପ୍ଲସ୍ ପଏଣ୍ଟ ଅଛି ନା ନାହିଁ?
ହଁ, ଟିଭି କରିବାର ପ୍ଲସ୍ ପଏଣ୍ଟ ହେଉଛି ତମେ ବହୁତ କ୍ୟାମେରା ତମ ଫ୍ରେଣ୍ଡ ମାନେ ସାଙ୍ଗ ହେଇଯାଏ, ମାନେ
କ୍ୟାମେରା ରାତିରେ ଶୋଇଲା ପୂର୍ବରୁ
କ୍ୟାମେରାକୁ ଦେଖିଲେ ତମକୁ ଡର ଲାଗିବନି କିଛି। ମାନେ ନୂଆ ନୂଆ ପିଲାମାନେ ଯେଉଁମାନେ ଟିକେ ଇଭେନ୍ ମୁଁ ବି ଯେତେବେଳେ ନୂଆ ଥିଲି ବହୁତ ଡର ଲାଗୁଥିଲା, ବଟ୍ ଟିଭି ଲାଇନ୍ରେ କାମ କରିବାର ଗୋଟେ ଫାଇଦା ହେଉଛି ଡର ଗୋଟେ ଥାଏ ନା, କେମିତି କରିବି ମୁଁ, ସେ ଡରଟା ଆଉ ରହିବନି।
ତ ହେଇଯିବ ଆଉ, ଏଇଟା ପ୍ଲସ୍ ପଏଣ୍ଟ। ମାଇନସ୍ ପଏଣ୍ଟ,
ଟାଇମ୍ ମିଳିବନି। ଟାଇମ୍ ହିଁ ମିଳେନି, କେତେବେଳେ ବି ଟାଇମ୍ ମିଳେନି, ମାନେ ଏତେ ହେଡ଼େକ୍ ହେଇଯାଏ ବେଳେବେଳେ ଲାଗେ କି ମୁଁ ଆକ୍ଚୁଆଲି ବଞ୍ଚୁଛି କାହା ପାଇଁ। ନିଜକୁ ତ ଟାଇମ୍ ଦେଇପାରୁନି, ଫ୍ୟାମିଲିକୁ ତ ଟାଇମ୍ ଦେଇପାରୁନି, ଫ୍ରେଣ୍ଡସ୍ ମାନଙ୍କୁ ତ ଟାଇମ୍ ଦେଇପାରୁନି, ବଞ୍ଚିକି ଲାଭ
ବଞ୍ଚୁଛି ଅଡିଏନ୍ସଙ୍କ ପାଇଁ,
ଅଡିଏନ୍ସଙ୍କ ପାଇଁ ବଞ୍ଚୁଛି, ସେଇଟା ବି ଭଲ କଥା। ବଟ୍ ସେଇଟା ମୁଁ କରିସାରିଲିଣି ଗୋଟେ ଦୁଇ ବର୍ଷ, ସାଢେ ଦୁଇ ବର୍ଷ କଲି ମୁଁ, ଧର ତିନି ବର୍ଷ।
ଟିଭିର ୱର୍ଷ୍ଟ ଏକ୍ସପିରିଏନ୍ସ କ'ଣ ଥିଲା?
ଛୁଟି ମିଳୁ,
ଏମିତି କିଛି ଏମର୍ଜେନ୍ସି କେସ୍ କି କ'ଣ ହେଇଥିବ,
ଛୁଟି ମିଳିବନି
ମାନେ କିଛି,
ତମକୁ 10 ଥର ଘସିବାକୁ ପଡିବ, ପ୍ଲିଜ୍ ଛୁଟି ଦେଇ ଦିଅ, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍।
ମାନେ ଗୋଟେ ଏମର୍ଜେନ୍ସି ପଡିବ, ଘରେ କାହାର ଦେହ ଖରାପ ହେଇଗଲା କି ଗୋଟେ ରିଲେଟିଭ କାହାର କ'ଣ ହେଇଗଲା,
ମୁଁ କହୁଛି ଏମିତି, ତମେ ଯଦି ତମେ କହୁନ ଘରେ କାହାର ହେଇଗଲା,
ତମକୁ ମୁଁ ଫୋନ୍ କରୁଛି, ହଁ ନୀଳାକି ଆଉ ତୁ ଆସେ, ବାବା ଦେହ ଖରାପ ଅଛି, ଯିବାର ଅଛି ହସ୍ପିଟାଲ, ତାଙ୍କୁ ନେଇକି
ସେଠି ପ୍ରଡକ୍ସନ୍ ମ୍ୟାନେଜର ଆସି କହିବ ଗୋଟେ ସିନ୍ କରିଦିଅ, ତାପରେ ପଳା, ମାନେ ତମେ ମରୁଥିବ ବି ମାନେ ଗୋଟେ ସିନ୍ କରିକି ମରିଯାଅ।
ଫିଲ୍ମ ଲାଇଫ୍ କେମିତି ଲାଗିଲା?
ଫିଲ୍ମ ଲାଇଫ୍ ଆକ୍ଚୁଆଲି ଫିଲ୍ମ ଭଳିଆ ହିଁ ଲାଗିଲା, ବହୁତ ହି ବଢ଼ିଆ।
ଏଇଟା ଫାର୍ଷ୍ଟ ଫିଲ୍ମ ଥିଲା,
ଏକ୍ସଟ୍ରିମଲି ସୁନ୍ଦର
ଥିଲା ଫିଲ୍ମରେ,
ଏକ୍ସଟ୍ରିମଲି ସୁନ୍ଦର। ଆଉ ଫିଲ୍ମରେ ଗୋଟେ ପ୍ଲସ୍ ପଏଣ୍ଟ ହେଉଛି, ବହୁତ ସାରା ପ୍ଲସ୍ ପଏଣ୍ଟ ଅଛି, ମୁଁ ଗୋଟେ ଫିଲ୍ମ କରିଛି କହିକି ମୁଁ ଗୋଟେ ହିଁ ପ୍ଲସ୍ ପଏଣ୍ଟ କହିବି, ବହୁତ ସାରା କ୍ୟାରେକ୍ଟର ମିଳେ ଆଉ ସେ କ୍ୟାରେକ୍ଟରରେ ବହୁତ କିଛି ଶିଖିବାକୁ ମିଳେ। ମାନେ ପ୍ରିୟଙ୍କ ପାତ୍ର ଭଳି କ୍ୟାରେକ୍ଟର ମୁଁ କରିନଥିଲି, ଏତେ ସୋବର, ଏତେ ପାଠପଢ଼ା ଛୁଆ, କାରଣ ମୁଁ ଯେତିକି କ୍ୟାରେକ୍ଟର କରିଛି ସବୁ ଗଧ କ୍ୟାରେକ୍ଟର କରିଛି, ମାନେ ଅଧାରୁ ପାଠ ଛାଡ଼ି ଦେଇଥିବ ନହେଲେ ପାଠ ହେଉନଥିବ, ଏମିତି ବାଲା କ୍ୟାରେକ୍ଟର କରିଛି। ତ ଏତେ ସୁନ୍ଦର କ୍ୟାରେକ୍ଟରଟା ନା, ମାନେ ଦଶମର ସୁନ୍ଦର ହେଉଛି ପ୍ରିୟଙ୍କ ପାତ୍ର, ମାନେ ଏତେ ସୁନ୍ଦର ଝିଅ, ଏତେ ସୋବର ଝିଅ,
ଆକ୍ଚୁଆଲି ବି ଦଶମ ନଥିଲେ ବି ସେମିତିରେ ବି ସୁନ୍ଦର, ସେମିତି କିଛି ଡାଉଟ୍ ନାହିଁ।
ବିଭିନ୍ନ ବିଭିନ୍ନ କ୍ୟାରେକ୍ଟର କରିବାର ସୁଯୋଗ ମିଳେ, ଆଉ ତମକୁ ସିରିଏଲ କରିବା ମାନେ ତମେ ସେଇ କ୍ୟାରେକ୍ଟର ସିରିଏଲ 6 ବର୍ଷ ଚାଲିବ କି 3 ବର୍ଷ ଚାଲିବ, ସେ ଗୋଟେ କ୍ୟାରେକ୍ଟରରେ ତମେ ଥିବ।
ତ ଗୋଟେ ନୂଆ ଆର୍ଟିଷ୍ଟ ଟିଭି କରିବା କଥା କି କରିବା କଥା?
କରିବା କଥା ନୂଆ ଆର୍ଟିଷ୍ଟ ମାନଙ୍କୁ ହିଁ ଟିଭି କରିବା କଥା,
କାରଣ ତାପରେ ଲଙ୍ଗ ଟର୍ମ ପାଇଁ କରିବା କଥା କି
କରିବା? ନା ନା, କରିବା କଥା, ସେଇଟା ନିଜ ନିଜ ଚଏସ୍ ନା, ନିଜ ନିଜ ମାନେ ତମେ ତମକୁ ଇଚ୍ଛା ହେଲା ତମେ କରିବ, ତମକୁ ଇଚ୍ଛା ନହେଲା ତମେ ସେ ଜିନିଷରୁ ବାହାରିକି ଆଉ କିଛି ନୂଆ ଜିନିଷ ଟ୍ରାଏ କରିବ, କାରଣ ଲାଇଫ୍ରେ ଆମେ ଭଲ ଭଲ ଜିନିଷ, ଅଲଗା ଅଲଗା ଜିନିଷ ଟ୍ରାଏ କଲେ ହିଁ ଆମକୁ ମାନେ କ'ଣ କହିଲ ଲାଇଫ୍ଟା ଟିକେ ମଜା ଲାଗିବ।
ସିନେମା, ମ୍ୟୁଜିକ୍ ଭିଡ଼ିଓ, ଟିଭି, ତିନିଟାର ତମେ ଏକ୍ସପିରିଏନ୍ସ ଅଛି, ବଡ଼ ବଡ଼ ହିଟ୍ ଦେଇଛ ମ୍ୟୁଜିକ୍ ଭିଡ଼ିଓରେ, ଟ୍ରେଣ୍ଡିଂରେ ନୀଳାଗି ମଜରେ ଥିଲେ, ତାପରେ ଗାୟବ ହେଇଗଲେ କାହିଁକି?
ଟିକେ ବ୍ରେକ୍ ନେଇଛି, ନିଜକୁ ଟାଇମ୍ ଦେଉଛି, ଆଉ କିଛି ନୂଆ ଆସିବାକୁ ଯାଉଛି, ତ ସେଇଥିପାଇଁ ପ୍ରିପାରେସନ୍ ଚାଲିଛି।
ନିହାତି ନୂଆ ତ ନୀଳାଗି ସମସ୍ତଙ୍କ ଅପେକ୍ଷା,
କାରଣ ଏବେ ସମସ୍ତେ ବହୁତ ମାନେ ମାନେ ବହୁତ ଜଣ ମୋତେ ଡିଏମ୍ କରନ୍ତି କି ଦିଦି ମ୍ୟୁଜିକ୍ ଭିଡ଼ିଓ କାହିଁକି ଆସୁନି, ସିରିଏଲ୍ କ'ଣ କରିବ, କାରଣ ସେ ଜିନିଷ ମୁଁ ଏବେ ଟିକେ ଟିକେ ନାହିଁ, ସେ ଜିନିଷରୁ ମୁଁ ଏବେ ବାହାରିଛି, କାରଣ ସବୁ ଜିନିଷ ମୁଁ ଟ୍ରାଏ କରିବାକୁ ଚାହୁଁଛି। ଏବେ ପ୍ରଥମ ଡ୍ରିମ୍ ଥିଲା ଆକ୍ଚୁଆଲି ମୋର ସିନେମା ହିଁ, ଭଗବାନ ବୁଲ ମାନେ ସେତେବେଳେ କରୋନା ଚାଲିଥିଲା, ମୁଁ ଯେତେବେଳେ ଭୁବନେଶ୍ୱର ଆସିଥିଲି ମୁଁ ସିନେମା ଅଡିସନ୍ ପାଇଁ ଆସିଥିଲି, ବଟ୍ ସେତେବେଳେ ସିନେମା ଚାଲୁନଥିଲା,
ସିନେମା ହେଉନଥିଲା,
ମୁଁ ହଁ ସିନେମା ପାଇଁ ଆସିଥିଲି, ବଟ୍ ସଡନ୍ଲି ଚ୍ୟାନେଲ୍ରେ ମୋତେ ସିରିଏଲ୍ ପାଇଁ ଅଡିସନ୍ ହେଇଗଲେ, ମୁଁ ଜାଣିବି ନାହିଁ ସେଇଟା ସିରିଏଲ୍ ପାଇଁ ନେଉଛନ୍ତି କି ଫିଲ୍ମ ପାଇଁ ନେଉଛନ୍ତି, ନୂଆ ପିଲା ତ ବହୁତ ସାରା ଝିଅମାନେ ଥିଲେ, ତ ସିରିଏଲ୍ ପାଇଁ ଅଡିସନ୍ ନେଇଗଲେ, ସେମାନେ ସିରିଏଲ୍ ପାଇଁ ସାଇନ୍ କରାଇଦେଲେ, ସିରିଏଲ୍ ହେଇଗଲା। ତ
ସିରିଏଲ୍ ଗୋଟେ ଏଗ୍ରିମେଣ୍ଟ ପ୍ରୋସେସ୍ ଥାଏ, ସେଇଟା କ'ଣ କେମିତି ଥାଏ?
6 ମାସ, ବର୍ଷେ ଥାଏ
ସେ ଏଗ୍ରିମେଣ୍ଟ, ମଝିରେ ଯଦି ତମେ ଛାଡ଼ିବାକୁ ଚାହିଁବ ତାହେଲେ କ'ଣ ହବ?
ତମକୁ ଆପ୍ଲିକେସନ୍ ଦେବାକୁ ପଡ଼ିବ, ତମେ ମାନେ କିଛି ରିଜନ୍ ଥିବା ଦରକାର, ଭାଲ୍ୟୁବଲ୍ ରିଜନ୍ ଥିଲେ ତମେ ଛାଡ଼ିପାରିବ।
ଯଦି ନ ଛାଡ଼ିଲେ କ'ଣ ତମେ ମାନେ ମୁଣ୍ଡ ବିକି ଦେଇଛ?
Yeah.
ଆସିଲା
ହଁ ସେମିତି ମୁଣ୍ଡ ବିକିଲା ଭଳି
ଏମିତି ନା ନାଇଁ ମୁଁ ଆକ୍ଚୁଆଲି ଟିଭି ସହିତ ଏତେ କନେକ୍ଟେଡ୍ ନୁହଁ ଯେହେତୁ
ନାଇଁ ତମର ଯଦି ଦେହ ଖରାପ ହେଉଛି ତାହେଲେ ତମେ ଆପ୍ଲିକେସନ୍ ଦେଇକି ଛାଡ଼ିପାରିବ ଯେମିତି ମୁଁ ଦେଇକି ଛାଡ଼ିଥିଲି
ସେ କ୍ୟାରେକ୍ଟର ପାଇଁ ଏବେ ବି ବହୁତ ସାରା ଆସେ କି ତମ ଫ୍ୟାନ ମାନଙ୍କର ତ ସିନେମାରେ ନୂଆ କ'ଣ କରିବାକୁ ଚାହୁଁ କୋଉ କ୍ୟାରେକ୍ଟର ମାନେ ୱାର୍ଲ୍ଡ ସିନେମାରେ ପୁରା ୱାର୍ଲ୍ଡ ସିନେମାରେ ତମକୁ ଗୋଟେ କୋଉ ଫିମେଲ୍ କ୍ୟାରେକ୍ଟର ପସନ୍ଦ ଥିବ କି ମତେ ଏମିତିଆ କ୍ୟାରେକ୍ଟର ଗୋଟେ ମିଳନ୍ତିନି ମୁଁ ଫାଡ଼ି ଦିଅନ୍ତି ପୁରା
ନା ସେମିତି ଆକ୍ଚୁଆଲି କହିବି ଏଇଟା ତମେ କହିବ ମିଛ କହୁଛି ଏଇଟା କହୁଛି ମୁଁ ସେମିତି କିଛି ଭାବିନି
ମାନେ ଗୋଟେ ଲାଇକ୍ ଗୋଟେ ଫିମେଲ୍ଟେ କହିଲା କି ଗାର୍ଗିର ସାଇ ପଲ୍ଲବୀ କ୍ୟାରେକ୍ଟରଟା ଯଦି ମିଳନ୍ତା ନା ବା ଅଲଗା ପ୍ରକାର କରନ୍ତି
ତମେ ତ ସାଇ ପଲ୍ଲବୀ ନା କହିବ ମୁଁ ଜାଣିଛି
ନା ମୁଁ ବେସିକାଲି ସାଇ ପଲ୍ଲବୀ ଫ୍ୟାନ୍ ତାହେଲେ ମୁଁ କହୁଛି ମୁଁ ଏବେ ଏକ୍ସାମ୍ପଲ୍ ଦେଲେ ମୋ ଫେଭରେଟ୍ ଏକ୍ସାମ୍ପଲ୍ ଦେଲି ତମର କିଏ ଫେଭରେଟ୍ ଥିବ ଯେମିତି ପୁଅମାନେ ପ୍ରାୟତଃ ଶାହରୁଖ ସଲମାନ ଅକ୍ଷୟ କଥା କହିବ କି ତ ସେମିତି ମୁଁ କେମିତି ଗୋଟେ କେଉଁଠି କ୍ୟାରେକ୍ଟରଟେ ଲାଗିଥିବ
ମୁଁ ସେମିତି ବେସିକାଲି ଭାବିନି ବଟ୍ ମତେ ଯୋଉ ବି କ୍ୟାରେକ୍ଟର ମିଳିବ ମତେ ସେଟା ବହୁତ ଭଲ ଲାଗିବ ମୁଁ ଚାହିଁବି କି ମୁଁ ସେଟାକୁ 100-200% ଦିଏ କିନ୍ତୁ ତମେ ଯେତେବେଳେ ଏତେ ଫୋର୍ସ କରି ପଚାରୁଛ ମୁଁ କହିଦଉଛି ଲଭ୍ ୟୁ ଜିନ୍ଦଗି ଆଲିଆ ଭଟ୍ଟର କ୍ୟାରେକ୍ଟର ଟିକେ ସାଇକୋ ବାଲା ଡିପ୍ରେସନ୍ ଯୋଉ ଥାଏ ନା ଆଜିକାଲି ଜେନେରେସନ୍ରେ ଆମ ପିଲାମାନେ ଭଲ ଷ୍ଟେଜ୍ ଖରାପ ଷ୍ଟେଜ୍ ଥାଏ ଆଜିକାଲି କିନ୍ତୁ କୁହା ହଉଛନ୍ତି ଡିପ୍ରେସନ୍ ଷ୍ଟେଜ୍ ଡିପ୍ରେସନ୍ର ଯୋଉ ଷ୍ଟେଜ୍ ଥାଏ ନା ମାନେ
କେବେ ଥିଲ ଲାଇଫ୍ରେ ଡିପ୍ରେସ୍
ଥିଲି
କେମିତି ହ୍ୟାଣ୍ଡେଲ୍ କଲ
ଫ୍ରେଣ୍ଡସ୍ ମାନେ କାଢ଼ିଦେଲି ମୋର ଦୁଇଟା ବହୁତ ଭଲ ସାଙ୍ଗ ଅଛନ୍ତି
ଦେଖିଛୁ ସୀମା ଆଉ
ସନ୍ଧ୍ୟା ହଁ ସେମାନେ ବହୁତ ହେଲ୍ପ କରୁଛନ୍ତି
ତ ସେଠୁ
ବାହାରିଗଲି
ଡିପ୍ରେସନ୍କୁ ଆସିଥିଲ କେମିତି ପଚାରି
ସେଟା ମୁଁ ତମକୁ କାହିଁ କହିବି ଡିପ୍ରେସନ୍କୁ ଆସିଥିଲି
ଲାଇଫ୍ର ସବୁଠୁ ବଡ଼ ଲେସନ୍
ହେଉଛି ନିଜକୁ ଭଲ ପାଅ ନିଜ ସେଲ୍ଫକୁ ଭଲ ପାଅ ନିଜ ଆତ୍ମସମ୍ମାନକୁ ଭଲ ପାଅ
ସେଲ୍ଫ ଲଭ୍
ହଁ ନିଜକୁ ଭଲ ପାଅ ଖାଅ ପିଅ ଡାଏଟ୍ କରିବା ଦରକାର ନାହିଁ ଖାଅ ପିଅ ଆରାମସେ ରୁହ କାରଣ ଖାଇବା ହିଁ ଆକ୍ଚୁଆଲି ପ୍ରଥମ ବହୁତ ଭଲ ଡାଏଟ୍ ମୁଁ କହିବି କାରଣ ମୁଁ ଯେତେ ଖାଇଲେ ମୋ ଦେହ ଲାଗେନି ତ ମୁଁ କହିପାରିବି ଯାହା ଦେହ ଲାଗୁଛି ସେମାନେ ଖାଇବା ଦରକାର
ନାହିଁ ଜମା ଖାଇବେନି ତମ କଥା
ବଟ୍ ଖାଅ ପିଅ ଲାଇଫ୍ରେ ଖୁସିରେ ରୁହ ସାଙ୍ଗମାନଙ୍କ ସହିତ ହେଙ୍ଗଆଉଟ୍ ମାର ବାପା ମାଆଙ୍କ ସହିତ ଟାଇମ୍ ସ୍ପେଣ୍ଡ କର
ତମେ ଭାବ ମୁଁ ତମକୁ ଗୋଟେ ସିଚୁଏସନ୍ କହୁଛି ତମେ ଟିଭିରେ ଯେଉଁ କ୍ୟାରେକ୍ଟର କରୁଥିଲ ସେଟା ତମେ ପିକ୍ ଟାଇମ୍ରେ ଥିଲ ହେଲା ସେଇ ଟାଇମ୍ରେ କରୁଥିଲ ସେଇ ଟାଇମ୍ ତ ଛାଡ଼ିନଥିଲ ନା ତ ସେଇ ଟାଇମ୍ରେ ଗୋଟେ ପୁଅ ଅଛି ହେଲା ସପୋଜ୍ ଗୋଟେ ପୁଅ ଅଛି ତାକୁ କେମିତି ଟାଇମ୍ ଦେବ ମାନେ ଗୋଟେ ଆର୍ଟିଷ୍ଟ ମାନେ ମୁଁ ତମ ମାନେ ତମକୁ ଯେହେତୁ ତମେ କାମ କରୁଛ ସିରିଏଲ୍ସରେ ତୁ ଗୋଟେ ସିରିଏଲ୍ ଆର୍ଟିଷ୍ଟ ତା ବୟଫ୍ରେଣ୍ଡକୁ କେମିତି ହ୍ୟାଣ୍ଡେଲ୍ କରୁଥିବ ସେଇଟା ହେଉଛି ମୋ ଇଏ କଥା ମାନେ ତାକୁ କେମିତି ଡେଟ୍ କରୁଥିବ ବା ଟାଇମ୍ ତ ଦରକାର ନା ଗୋଟେ ପାର୍ଟନର୍ ଆଉ ପାର୍ଟନର୍ ଗୋଟେ ଦେଖା କଥା ହେବା କାହିଁକିନା ଏନି ଟାଇମ୍ ତ ମୁଁ ଯେତେବେଳେ ଫୋନ୍ କଲେ ଭାଇ ସର୍ଟ ସାରି କଲ୍ କରୁଛି ତମେ ଫୋନ୍ କରିବ 11:00 ଆଜ୍ଞା ଭାଇ କୁହନ୍ତୁ କ'ଣ ଅଛି କେତେବେଳେ 12:00 କେତେବେଳେ 6:00 ଏବେ ସରିଲା
ଥ୍ୟାଙ୍କ ଗଡ୍ ସେମିତି ହିଁ ଟାଇମ୍ ଦେବାକୁ ପଡ଼େ ଅଣ୍ଡରଷ୍ଟାଣ୍ଡିଂ ପାର୍ଟନର୍ ବହୁତ ଦରକାର ଅଣ୍ଡରଷ୍ଟାଣ୍ଡିଂ ଯଦି ହେବନି 2 ମାସ ଭିତରେ ବ୍ରେକଅପ୍ ହେଇଯିବ କାରଣ ସେଟା ପୁଅ ହଉ ବା ଝିଅ ହଉ ପୁଅ ଯଦି କରୁଛି ଝିଅ ସହିତ ବ୍ରେକଅପ୍
ହେଇଯିବ
ଅଣ୍ଡରଷ୍ଟାଣ୍ଡିଂ ସେଇଟା ଆମ ଉପରେ ଡିପେଣ୍ଡ ନୁହଁ ଆମର ଯିଏ ପାର୍ଟନର୍ ଥିବ ତା ଉପରେ
ଦୁଇ ଜଣଙ୍କ ଉପରେ ଡିପେଣ୍ଡ କରୁଛି
ଟାଇମ୍ ଅଣ୍ଡରଷ୍ଟାଣ୍ଡିଂ ହବା ଦରକାର କାରଣ ସିଏ ତ କାମରେ ଅଛି ନା ସିଏ କାମରୁ ଫ୍ରି ହେଲେ
ଲାଇଫ୍ରୁ ସବୁଠୁ ଖରାପ ଜିନିଷ କ'ଣ ଶିଖିଛ
ଲାଇଫ୍ରୁ ସବୁଠୁ ଖରାପ ଜିନିଷ ୱେଟ୍
ୱେଟ୍ସ ମାନେ ୱେଟ୍ କରିବା
ନା ନା ମୁଁ ତମକୁ ୱେଟ୍ କହିଲି ମୁଁ ଭାବେ ବହୁତ ସାରା ଖରାପ ଜିନିଷ ହେଇଛି ମୁଁ କୋଉଟା କହିବି
ସବୁଠୁ ଖରାପ ଜିନିଷ ଯୋଉଟା ହେଇଛି
ସବୁଠୁ ଖରାପ ହଁ ଯଦି ତମ ପାଖରେ ସାଙ୍ଗ ଅଛନ୍ତି ନା ଦୁଇଟା ତାହେଲେ ସେ ଦୁଇଟାକୁ ନେଇକି ତମେ ଖୁସିରେ ରୁହ ତମେ ଭାବିବ କି ମୁଁ ଆଉ 4 ସାଙ୍ଗ କରିବି ଆଉ 5 ସାଙ୍ଗ କରିବି ସେମାନେ ଯେତେବେଳେ ତମକୁ ଛାଡ଼ିଦେବେ ପଛପଟେ ତମର ସେଇ 2 ସାଙ୍ଗ ହିଁ ଥିବେ
ତ ସେଇଟା ସକ୍ସେସର ମାନେ
ସକ୍ସେସର ମାନେ ହାର୍ଡ଼ ୱାର୍କିଂ ସକ୍ସେସ କେବେ ମୁଁ ତ ଚାହିଁ କେହି ବି ସକ୍ସେସ ନ ହୁଅନ୍ତୁ କାରଣ ସକ୍ସେସ ୱାନ୍ସ ହେଇଗଲା ପରେ ନା ଗୋଟେ ଥାଏ ଆଉ ହାର୍ଡ଼ ୱାର୍କଟା କମିଯାଏ ତ ମୁଁ ହେଇଗଲେ ସକ୍ସେସ ଆଉ କ'ଣ ପାଇଁ କରିବି ସକ୍ସେସ
ମାନେ ସକ୍ସେସ ହେବା ପାଇଁ ଲାଗ କିନ୍ତୁ ସକ୍ସେସ ପାଖରେ ନ ପହଞ୍ଚିକି ସେ ଜର୍ନିଟା କଣ୍ଟିନ୍ୟୁ
ହଉ, ଜର୍ନିଟା କଣ୍ଟିନ୍ୟୁ ହଉ,
ସେମି ସକ୍ସେସ୍ରେ ରହିଥାଉ,
ସେ ଡାଉନଫଲ ତାପରେ ପୁଣି ଉଠିବା, ପୁଣି ଡାଉନଫଲ ପୁଣି ଉଠିବା, ସେଇଟା ଚାଲିଲେ ଲାଇଫର ମଜା ଥାଏ।
ସାଙ୍ଗର ମାନେ କଣ ତମ ପାଇଁ?
ସାଙ୍ଗର ମାନେ ମୋର ଯୋଉ ଦୁଇଟା ସାଙ୍ଗ ଅଛନ୍ତି, ଭଉଣୀ
ମାନେ ଯେହେତୁ ଦୁଇ ଜଣ ଝିଅ ସାଙ୍ଗ ହିଁ ଅଛନ୍ତି,
ସିଷ୍ଟର୍ସ
ସିଷ୍ଟର୍ସ ସିଷ୍ଟର୍ସ ମୋ ସାଡ଼ ସୁନ୍ଦର ନା ପ୍ରମୋସନ କରିଦେ। ତ ମାନେ ଫୁଡି ମୁଁ ଜାଣିଛି ତମେ ବହୁତ ଫୁଡି, କୁଆଡେ ଯାଉଛି
ବହୁତ ଖାଏ କେ ଜାଣି ୟାର, ମୁଁ ବହୁତ ଖାଏ। ମୁଁ ଗୁପଚୁପ ତମେ ମୋତେ ନବ ମାନେ ମୁଁ ସେଇଠି 50-100 ଟଙ୍କାର ଖାଇକି ଦେବି।
100 ଟଙ୍କା ମୁଁ ଖାଇଦେଉଛ?
ହଁ ମୁଁ ଖାଇଦିଏ, ଯଦି ରେସ୍ ଲାଗିବ କି ନା ଗୋଟେ କମ୍ପିଟିସନ ଲାଗିବ ଯଦି ମୁଁ
ଖାଇବା ନଥିବ କପରେ ଚାହା ନଥିବ ଗୋଟେ ଥର ବୁଡିଛି ଯେହେତୁ ତାପରେ କଣ ତା ପାଇଁ ତାକୁ ରିକଭର କରିବାକୁ ଟ୍ରାଏ କରୁଛ? କେବେ ପୁରା ଡୋମିନେଟ ହେଇଛ, ପୁରା ଅଲଗା ଲେବୁଲରେ, ପୁରା ହାଇ ଲେବୁଲ ଡୋମିନେଟ ହେଇଛ?
ହଁ ବହୁତ।
ତାପରେ କଣ କର?
ମୁଁ ବି ହାର୍ଡ ୱର୍କ କରେ ଅଫିସରେ। ସିଏ ଦେଖ ତମେ ଯେମିତି ମତେ ବିହେଭିୟର ଦବ ମୋ ପଟୁ ହିଁ ତମେ ସେମିତି ବିହେଭିୟର।
ସିଏ ଡାଇରେକ୍ଟର ପ୍ରୋଡ୍ୟୁସର ହେଇଥ
ସେଇଟା ଡାଇରେକ୍ଟର ପ୍ରଡ୍ୟୁସର ମୁଁ ବି ତ ଗୋଟେ ଆର୍ଟିଷ୍ଟ ନା, ଗୋଟେ ଥାଏ ନା ଗୋଟେ ଗୋଟେ ଲିମିଟ ଥାଏ। ଭୁଲ କଲ କାମ ବି ଫିଲ୍ଡ ଉପରେ ଭୁଲ କଲ ଗାଳି ଶୁଣିଛି ମୁଁ ମାନେ ଡିରେକ୍ଟର ମାନେ ଗୋଟେ ମୁଁ ଚୁପଚାପ ରହିଯାଏ, ଡରିଯାଏ ମୁଁ। ବଟ୍ ତମେ ପର୍ସନାଲ ଲାଇଫ ଉପରେ ମାନେ ଉପରକୁ ଆସିକି ତମେ ଯଦି ଗାଳି କରିବ ଏଇଟା ହାର୍ଡୱାର୍କ କରିବ।
ଘରେ କେବେ କହିନାହାନ୍ତି କି ଆକ୍ଟିଂ ଛାଡ଼ିଦେ?
ଆକ୍ଟିଂ ନ ଛାଡ଼ିବା କହିଛନ୍ତି।
ଏତେ କମ ବୟସରୁ ଆକ୍ଟିଂ କଲ, କ'ଣ କ'ଣ ଷ୍ଟ୍ରଗଲ ଫେସ୍ କଲ?
ଷ୍ଟ୍ରଗଲ ଆକ୍ଚୁଆଲି ବହୁତ ଫେସ୍ କରିଛି, କିନ୍ତୁ ବାବା ମାମା ମୋର ବହୁତ ସପୋର୍ଟିଭ, ତ ସେଇଟା ହସ ହସରେ ପଳେଇଛି। ବହୁତ ଷ୍ଟ୍ରଗଲ।
କେବେ ଲାଷ୍ଟ କାନ୍ଦିଥିଲ କ'ଣ ପାଇଁ?
ୟେଷ୍ଟରଡେ ନାଇଟ। ଓକେ, ରିଲ୍ସ ଦେଖି ଦେଖି
ବାଏ।
ମତେ ଖାଲି ମୋ ରିଲ୍ସ ହିଁ କନ୍ଦେଇ ପାରେ ବେଳେ ବେଳେ ନା, ମାନେ ବହୁତ ଭଲ ଭଲ ଜିନିଷ ଆସେ, କମେଡ଼ି ଜିନିଷ ବେଳେ ବେଳେ ରାତି ହେଲେ ମୋ ଫୋନକୁ କ'ଣ ହୁଏ ସାର୍ ଯାକ ମାନେ ମୋଟିଭେସନ ରିଲ୍ସ ଯାକ ଆସେ, ଭାରି କାନ୍ଦ ଲାଗେ।
ପ୍ରେମକୁ ଭୁଲି ହୁଏ?
ନିଜ ଉପରେ ଡିପେଣ୍ଡ କରେ। ତମେ ରାହୁଲ ର ତମେ କେମିତିଆ ମଣିଷ? ହଉ ତମେ ରାହୁଲ ହେଲା, ତମେ ରାହୁଲ ରାୟ ହେଲା, ତମେ କେମିତି ମଣିଷ, ତମ ପର୍ସନାଲିଟି କେମିତି, ତମେ
ପ୍ରେମକୁ ଭୁଲିବେ?
ଡିପେଣ୍ଡ କରେ ନିଜ ନିଜ ଉପରେ, ତମେ ଯଦି ଭୁଲିବାକୁ ଚାହୁଁଛ ଭୁଲିପାର, ତମେ ଯଦି ସେ ଗୋଟେ କିଏ ନଥିଲା ବି କହିକି ବି ରହିପାର
ନାଇଁ। ଆକ୍ଚୁଆଲି ତମେ ସିନା ଦୁନିଆକୁ ଠକିଦବ ନିଜକୁ।
ନା ଭୁଲି ତ ହୁଏନି।
ତାର କିଛି ଉପାୟ ଅଛି ତମ ଭାଷାରେ?
ଭୁଲିବା କଥା ନୁହଁ, ସେ ବି ଗୋଟେ ଥିଲା ନା ଲାଇଫରେ, ସମସ୍ତେ ଗୋଟେ ଗୋଟେ ଜର୍ନି ଥାନ୍ତି ଆମ ଲାଇଫରେ। ଆମେ ଯେତେବେଳେ ମରିଯିବୁ, କାରଣ ରିସେଣ୍ଟଲି ମୋ ଜେଜେମାର ଡେଥ୍ ହେଇଯାଇଛି,
ସରି,
ତ ଏବେ ରିସେଣ୍ଟଲି 2 ମନ୍ଥ ହବ ବୋଧେ ହେଇଗଲାଣି। ତ ଯେତେବେଳେ ଆମେ ଭାବୁ କି ଘରେ ଆମେ ଯେତେବେଳେ ଥାଉ ବାବା ମୁଁ ମାମା ଅପା, ସେତେବେଳେ ଫିଲ୍ ହୁଏନି କି ସେ ନାହିଁ। ସିରିୟସଲି ଗୋଟେ ମଣିଷ ତମେ ତାକୁ ପିଲାବେଳଠୁ ଦେଖୁଥିବ ବା ତମ ଅଧା ଲାଇଫରୁ ବି ଦେଖ, ଯାହା ବି ହଉ, ସେ ଅଚାନକ ପଳେଇବ, ତମକୁ ଲାଗିବ ସିରିୟସଲି ସେ ମଣିଷ ଆଉ ନାହିଁ ଏ ଦୁନିଆରେ, ତମେ ଆଉ ସେ ତମେ ସେ ଚେହେରାକୁ ଆଉ କେବେ ଦେଖିପାରିବନି। ତ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିକି ମନେ ରଖିଲେ ଭଲ କଥା, କାରଣ କେତେବେଳେ କିଏ ପଳେ କିଛି
କହିବାକୁ
ମନେ ରଖିବା କଥା, କାରଣ ଖରାପ
ହେଇଯାଏ ଫିଲ୍ ହୁଏନି କି ଗୋଟେ ଲୋକ ଚାଲିଗଲା ପରେ ତାର ଓରିଜିନାଲ ଭାଲ୍ୟୁଟା ଜଣାପଡ଼େ। ଯେମିତି କହିଲା ଜେଜେମାଙ୍କ କଥା, ତ ବହୁତ ଟାଇମ୍ ଫିଲ୍ ହୁଏ କି ସେ ଲୋକଟା ଗଲା ପରେ ତାର ଭାଲ୍ୟୁ, ତାର ଏକ୍ଜିଷ୍ଟେନ୍ସ ଆକ୍ଚୁଆଲି କ'ଣ ଥିଲା, ସେ କ'ଣ ମାନେ ସିଏ ଏଇଠି ଆସିଥିଲା, ଯେଉଁ ତାର କାମ କ'ଣ ଥିଲା ସେଇଟା ମୋତେ ଲାଗେ ଜଣା।
ଦଶମ ସୁଟିଂ ଚାଲିଥିଲା, ଦଶମର ପ୍ରମୋସନ୍ ଚାଲିଥିଲା, ସେତେବେଳେ ମୁଁ ଟିକେ ଘରେ ଏତେ ରହୁନଥିଲି, କାରଣ ପ୍ରମୋସନ୍ରେ ଏପଟ ସେପଟ ଯିବାକୁ ପଡ଼ୁଥିଲା ବହୁତ ସାରା ଡିଷ୍ଟ୍ରିକ୍ଟ। ତ ମୁଁ ସେତେବେଳେ ମାନେ ଡେଥ୍ ତା ଡେଥ୍ ଆଗରୁ ମୁଁ ତାକୁ ବିଲକୁଲ ମାନେ
ଯାଇନ ଗାଁକୁ,
ମାନେ ଗାଁକୁ ନାହିଁ, ସେ ମୋ ସହିତ ହିଁ ଆମ ସହିତ ହିଁ ରହୁଛି, ତ ମୁଁ ଘରେ କାହାକୁ ବି ଟାଇମ୍ ଦେଉନଥିଲି। ଏଣ୍ଡ ଦଶମ ସରିଲା, ରିଲିଜ୍ ଫିଲିଜ୍ ସରିଲା, ତାପରେ ଅଚାନକ ସେ ପଳେଇଲା, ତ ମୁଁ ତା ଆଗରୁ କିଛି ବି ତା ସହିତ ଟାଇମ୍ ସ୍ପେଣ୍ଡ କରିନି, ବଟ୍ ଯେତେବେଳେ ମୁଁ ଘରକୁ ଯାଇ ସେ ଶୋଇନଥାଏ, ସେ ୱେଟ୍ କରିଥାଏ, ତ ବହୁତ କଷ୍ଟ ହୁଏ।
ମା ଜେଜେମା ଏମାନଙ୍କ ଡେଫିନେସନ ତମ ଭାଷାରେ କ'ଣ?
ଚାଇଲ୍ଡହୁଡ୍
ମେମୋରିଜ।
ଆମର ସେପଟେ ଗୋଟେ ଖେଳ ଥାଏ, ଗୁଡ଼ି ଖେଳ, ଏମିତି ଯୋଉ ଖେଳନ୍ତିନି ଛଡ଼ି ଏମିତି ଖେଳନ୍ତି, ସେଇଟା ମୁଁ ମୋ ଜେଜେମା ସହିତ ସବୁବେଳେ ଖେଳେ, ଇଭେନ୍ ଭୁବନେଶ୍ୱର ମାନେ ଏବେ ବି ଖେଳେ ମୁଁ ତା ସହିତ। ମାନେ
ଗାଁ ଲାଇଫରୁ କ'ଣ ଶିଖିଛ?
ମୋର ତ ମାନେ ମୋର ମୁଁ 16 ଏଜ୍ରୁ ଆସିଛି ଇଣ୍ଡଷ୍ଟ୍ରିକୁ, ତ 16 ଏଜ୍ ଯାଏ ମୁଁ ଗାଁରେ ହିଁ ଥିଲି, ତ ଗାଁରେ ବହୁତ ଭଲ, ମାନେ ବହୁତ ସୁନ୍ଦର ଲାଇଫ, ମୁଁ କେବେ ବି ଭୁଲି ହିଁ ପାରିବିନି। ସହରକୁ ଯାଅ, ତମେ ବିଦେଶକୁ ବି ପଳା, ବଟ୍ ଗାଁ ସବୁବେଳେ ଗାଁ। ଆଉ ମୁଁ ତ ପୁରା ପ୍ରପର୍ ଦେଶୀ ଗାଁରେ ରହୁଥିଲି, ମୋ ମାନେ ମୋ ବିଲଙ୍କରେ ରାୟଗଡ଼ାରୁ, କୋରାପୁଟ ରାୟଗଡ଼ା, ଓଡ଼ିଶାର ପାହାଡି ନା, ସେ ପାହାଡି ଝିଅ ଭାଇ ଓଡ଼ିଶାର, ଅବଭିୟସ୍ଲି ସୁନ୍ଦର ଥିବି, ତ ସେଇଟା ଏତେ ସୁନ୍ଦର। ଆଉ ମୋ ଗାଁର ନାଁ ହଉଛି
କୋଲନରା,
ତ ଆମର ସେପଟେ କେନ୍ଦୁ କହି ଗୋଟେ ଜିନିଷ ମିଳେ, ଯୋଉଟା କି ଖରାଦିନ ପିଲାମାନଙ୍କୁ ପଚାରେ ଭୁବନେଶ୍ୱରର କେନ୍ଦୁ ମାନେ
କେନ୍ଦୁ ଅଠାରେ ଆମେ ଗୁଡି କରୁ କଞ୍ଚାବାଲାରେ, ପାଚିଗଲା ପରେ ତାକୁ କାଢିକି
କେନ୍ଦୁ,
ଏବେ ଟେଷ୍ଟ ଫିଲ୍ କଲି, ମୁଁ ବହୁତ ଦିନ ତଳେ ଖାଇଥିଲି ଗାଁ ଯେତେବେଳେ,
କେହି ତ ଜଣେ ପ୍ରଥମ ଥର ପାଇଁ, ତ 3.5 ବର୍ଷ 4 ବର୍ଷ ହବ ଭୁବନେଶ୍ୱର ଆସିକି, ପ୍ରଥମ ଥର ପାଇଁ କେହି ଗୋଟେ କହିଲା କି କେନ୍ଦୁ କ'ଣ, ମୁଁ ଜାଣିଛି
କେନ୍ଦୁପତ୍ରରେ ବିଡ଼ି ତିଆରି ହୁଏ,
ତ ଗାଁରେ ବହୁତ ମଜା ହୁଏ। ଆମେ ଖରାଦିନେ ପଳଉ
ଆମ୍ବତୋଟା କଇଁଆ ପାରିବା ପାଇଁ,
ସେଇଠି ଶୋଇଥିବ ମାନେ ଶୋଇଥିବ, ହଁ ଟିକେ ଜନ୍ଦା ପିମ୍ପୁଡ଼ି କାମୁଡ଼େ, କେତେ ମଜା ଲାଗେ,
ସେମାନେ ଲୁଡ଼ୁ ଖେଳନ୍ତି, ଆମେ ତାସ୍
ଖେଳୁ, ବହୁତ ବଢ଼ିଆ ଲାଗେ। ଗାଁ ଲାଇଫ
ରିଟିଂସର ଯୁଗରେ ମାନେ ତମେ ଥିଲ
ନା? ହଁ ହଁ ଥିଲି ନା।
ସବୁଠୁ ଓଷ୍ଟ ରିଟିଂସରେ ଢଗ ଲେଖାଇକି ଗୋଟେ ପୁଅ ଦେଇଥିବ, କ'ଣ ଦେଇଛି
ନା? ପୁଅ କେହି ଦେଇନାହାନ୍ତି, କାରଣ ମୋ ବାବା ଆମର ପାତ୍ର ଫ୍ୟାମିଲି, ତ ସେଠି ସମସ୍ତେ ଜାଣନ୍ତି କି ମୋ ଜେଜେବାପା ମାଷ୍ଟର ଥିଲେ, ତ ପାତ୍ର ମାଷ୍ଟର ନାତୁଣୀ,
ତ ଡରିକି ଦେଇନାହାନ୍ତି, ମାଡ ଖାଇବେ ବୋଲି ଥିଲେ ଛଡ଼ି।
ହଁ ଗୋଟେ ପିଲା ଥିଲା, ସେ ବହୁତ ଦୂରରେ ଥିଲା, ସେ ଦୂରରୁ ସବୁବେଳେ ମତେ ପଠାଏ, ତ ସେ ପଠାଏ, ସେଟା ମୋ ବେଷ୍ଟ ଫ୍ରେଣ୍ଡ ପାଖକୁ ଯାଏ, ବେଷ୍ଟ ଫ୍ରେଣ୍ଡ ମତେ ଦିଏ, ମୁଁ କାହିଁକି ରଖିଦିଏ ସେଟା, ମୁଁ ଯୋଉ ହ୍ୱାଇଟ୍ ମାର୍କର ହ୍ୱାଇଟ୍ ମାର୍କ ନହେଲେ ଚକ୍ ଚକ୍ରେ ସେଟାକୁ ମୁଁ ଲିଭେଇ ଦେଇକି ମୁଁ ମୋ ସାଙ୍ଗମାନଙ୍କୁ ଦେଇଛି।
କ'ଣ ଲେଖାଥାଏ?
ନୂତନ ବର୍ଷର ଅଭିନନ୍ଦନ, ନା ନୂତନ ଏମିତି କ'ଣ ଲେଖେ, ସାଙ୍ଗକୁ ମୋର ଜନ୍ମଦିନ କ'ଣ ହେଉଛି, ନୂତନ ବର୍ଷର କ'ଣ ଗୋଟେ ଥାଏନି କ'ଣ ସେ ଢଗଡ଼ା,
ମୁଁ ତ 2-3 ହିଁ ଲେଖିକି ଦେଇଛି, ଗୋଟେ ହେଉଛି ବିଲରେ କଙ୍କଡ଼ା ପାଣିରେ ମାଛ, ଏତେ ଶୀତରେ ତମେ ସାଙ୍ଗ କେମିତି ଅଛ,
ଏବେ ମୋତେ ଆଉ ମନେ ନାହିଁ, ବଟ୍ ସିଏ ଦିଏ, ତ ସେଟା ମୁଁ କ'ଣ କରେ, ଚକଡ଼ି ସେଥିରେ ସେଟାକୁ ଲିଭେଇ ଦିଏ, ସେ ଯାହା ଯାହା ଲେଖିଥାଏ ସେଥିରେ ଆଉ ଜଣଙ୍କ ନାଁ ଲେଖି ମୁଁ ମୋ ସାଙ୍ଗମାନଙ୍କୁ ଦେଇଦିଏ, କାରଣ ମୋତେ ବହୁତ କମ୍ ପଇସା।
ସ୍କୁଲ କ୍ରସ୍ ନଥିଲେ?
ସ୍କୁଲ କ୍ରସ୍ ମୋତେ ସବୁ ଭଉଣୀ କରିଦେଉଥିଲି, କାରଣ ମୁଁ ମୋର ହାଇଟ୍ ସର୍ଟ, ତ ମୁଁ ସେତେବେଳେ ଆହୁରି କେତେ ଛୋଟ ଥିବି ଭାବ, ତ ସେତେବେଳେ ମୋତେ ଲାଇନ୍ ମାରୁନଥିଲି,
ସେତେବେଳେ ତ କ୍ୟୁଟ୍ ଫେସ୍ ଥିବ,
ମୋର କେହି ନଥିଲେ, ମୁଁ ଥାଇପାରେ କାହାର, ନା ମୁଁ ସମସ୍ତଙ୍କ ସେଟିଂ କରାଉଥିଲି,
ସାଙ୍ଗକୁ
ମୁଁ ବହୁତ ଚଣ୍ଡି ଥିଲା, ବହୁତ ରାଗିଥିଲି, ସର୍ଟ ଟେମ୍ପର ଯୋଉ ଥାନ୍ତିନି ସେ ରାଗିଥିଲି ପିଲାବେଳେ, ତମେ ବି ତ ସର୍ଟ ଟେମ୍ପର
ଏବେ ଲାଇଫର ଡ୍ରିମ୍ କ'ଣ?
ବହୁତ ସାରା ସିନେମା କରିବାର ଅଛି,
ବହୁତ ସାରା ସିନେମା କରିବାର ଅଛି,
ବହୁତ ସାରା ସିନେମା କରିବାର ଅଛି ଏଣ୍ଡ ଆମ ପର ଜେନେରେସନର କହିବେ କି ଦେଖ ଦେଖ ତାଙ୍କ ଭଳିଆ, ମୋର ସେ ଫେଭରେଟ୍।
ତମ ଓଡ଼ିଆରେ କିଏ ଫେଭରେଟ୍?
ଓଡ଼ିଆରେ ଅର୍ଚ୍ଚିତା ମ୍ୟାମ।
କେବେ କୋଉ ପ୍ରଡ୍ୟୁସର ଫୋନ କରି କିଛି ଭୁଲଭାଲ କଥା କହିଛି?
ଆମକୁ କି ଫୋନ କରିବାକୁ ସେତେବେଳେ ସାହସ କରେ ଯେତେବେଳେ ଆମେ ତାକୁ କିଛି କହିଥିବା, ନିଜ ଆଡୁ କିଛି ଯାଇନଥିବେ ମାନେ ସେମାନେ କେମିତି ଅଚାନକ ଥଣ୍ଡା ଫୋନ କରିକି
କାମ ଅଫର ଦେଇ
ଭଲ ଲାଗିଲେ କର, ନହେଲେ ନାଇଁ ପ୍ରଫେସନାଲ ୱେରେ ଯାଉ ନା। ମୁଁ ତ ମୋ ପ୍ୟାରେଣ୍ଟସ୍କୁ ଧରିକି ପଳାଏ ଗୋଟେ ଥର, ଯୁଆଡ଼େ ଗଲେ ବାବାଙ୍କ ସହ ଯାଏ, ତ ମୁଁ ଭଲ ଫେସ୍ ଦେଇକି ଆସିଛି।
ଲାଇଫ୍ର ସବୁଠୁ ଭଲ ଯେଉଁ କହନ୍ତି ଗୋଟେ ଲାଷ୍ଟ ଫ୍ରେମ୍, ତ ଏବେ ଯାଏଁ ତ ଆସିନି, ଏବେ ପର୍ଯ୍ୟନ୍ତ ଏବେ ଯାଏଁ ତମ ଲାଇଫ୍ର ସବୁଠୁ ଭଲ ଲାଷ୍ଟ ଫ୍ରେମ୍ଟା କେଉଁଟା, ଯେଉଁ ଫ୍ରେମ୍ରେ ତମେ ଭାବେ ଏଇଟା ବହୁତ ଖୁସିର କଥାଟା କେବେ ହେଇଥିଲା?
ଏଇଟା ତମେ କହିବ ଦଶମର ପ୍ରମୋସନ୍ କରୁଛି, ବଟ୍ ଆକ୍ଚୁଆଲି ଜିନିଷ ହେଉଛି ଯେତେବେଳେ ଆମର ଟେନ୍ଥ କ୍ଲାସ୍ ସରିଯାଏ, ମୁଁ ସେ ସମୟରେ
ଅଲରେଡି ବ୍ଲକବଷ୍ଟର ହେଇସାରିଲାଣି, ଆଉ ପ୍ରମୋସନ୍ କଲେ ଡବଲ ହବ, କିଛି ଅସୁବିଧା
ନାହିଁ। ଯେତେବେଳେ ଟେନ୍ଥ କ୍ଲାସ୍ ସରିଗଲା ମୁଁ ଶିଶୁ ମନ୍ଦିର ପଢ଼ୁଥିଲି ଜେକେପୁରରେ।
ଓକେ,
ତ ଲାଷ୍ଟ
ସାମୂହିକ ରକ୍ଷାବନ୍ଧନ ତମର ହୁଏ? ସାମୂହିକ
ରକ୍ଷା, ହଁ ସାମୂହିକ ରକ୍ଷା, ଯୋଉ
ତୁଳା
ରାକ୍ଷୀରେ ଗୋଲ ଲାଗିଥିବ ଗୋଟେ ସୂତା, ହଁ ଆମର ହୁଏ, ମୁଁ ସମସ୍ତଙ୍କୁ ଆଣିଛି, ମତେ ବହୁତ ଭଲ ଲାଗେ। ଆମକୁ ଗଣି ଗଣି ଦିଅନ୍ତି, ମୁଁ ଚରେଇକି ଆଣିଦିଏ, ମତେ ଆଉ ଟିକେ ଦିଅ, ମୁଁ ଆଉ ଦଶ ଜଣଙ୍କୁ
ବାଧ୍ୟ ଯାଏନି ସ୍କୁଲ ସହିତ, ମୁଁ ବି ଶିଶୁ ମନ୍ଦିର ଥିଲି।
ତମର କି ଗର୍ଲଫ୍ରେଣ୍ଡ ଥିଲେ ସେଠି କ୍ଲାସମେଟ?
ହଁ,
ମୋର ଗୋଟେ ବଡ଼ ରିଗ୍ରେଟ୍,
ମୋର ଗୋଟେ କ୍ରସ୍ ଥିଲା, ମାନେ ସେ ନାଇନ୍ଥ ଆଡ଼କୁ ମୋର ଗର୍ଲଫ୍ରେଣ୍ଡ ହେଇଥିଲା ଗୋଟେ, କିଛି
ବଡ଼ କଷ୍ଟ,
ହଁ ବହୁତ କଷ୍ଟ, ବହୁତ ଗ୍ରିଟିଙ୍ଗସ୍ ମୋ ମୁହଁରେ ଫୋପାଡ଼ିଛି ଯେ। ସେ ଯେଉଁ ସେତେବେଳେ ଟାଇମ୍ରେ ଥିଲା ନା ଆମର, ଯାହାକୁ ପ୍ରେମ କରୁଛ ତ ତା ପାଇଁ କିଣା ହବ ଦଶ ଟଙ୍କିଆ ବାଲା ଗ୍ରିଟିଙ୍ଗ, ଯୋଉଟା ଏମିତି ଖୋଲିଅନ୍ତି ଫୁଲ
ବାହାରିବ,
ଆଉ ସବୁ ପଚାଶ ପଇସା ବାଲା ଆସୁଥିଲା, ଯୋଉ ଫିଲ୍ମ ଫଟୋ, ଯୋଉ ଇଏ କଣ ଠାକୁରଙ୍କ ଫଟୋ,
ଠାକୁରଙ୍କ ଫଟୋ,
ସେ ପଛଆଡ଼େ ଲେଖା ହବ ଟୁ ଫ୍ରମ କରିକି ନେଇ ଦିଆ ହବ ତାକୁ, ଆଉ ଗୋଟେ ଦୁଇ ଟଙ୍କିଆ ଟଙ୍କିକିଆ ବେଷ୍ଟ ଫ୍ରେଣ୍ଡ ଯୋଉ
ଥାଏ
କୋଉଟା,
ସେ ବଡଟା
ଦେଇଦେବି ତମ ଏଥର ହେଲା।
ମତେ ଆଜି ଯାଏ ମୁଁ କିଣିନି, ମୁଁ କାହାକୁ ଦେଇନି କି କେହି ମତେ ଦେଇନି,
ମୁଁ ଦେଇଛି, ମୁଁ ତିନିଟା ଦେଇଥିଲି, ତିନି ନମ୍ବରଟା ଆକ୍ସେପ୍ଟ।
ସେତେବେଳେ ପଇସା ମିଳେ ନା ପକେଟ ମଧ୍ୟ ଥାଏ, ଦୁଇ ଟଙ୍କା ତିନି ଟଙ୍କା,
ହଁ ସେତିକି ଥାଏ, ସେତିକି ବଞ୍ଚା ହୁଏ ସେ ପଇସାକୁ।
ସେଇଟା ମୁଁ ଗୋଟେ ମୋ ଜେଜେମା ଗୋଟେ ଦେଇଥିଲେ।
ପଇସାର ଭାଲ୍ୟୁ ତମ ପାଇଁ କ'ଣ?
ପଇସାର ଭାଲ୍ୟୁ ବହୁତ, ପଇସାକୁ ଏଇଟା ବଡ଼ କଷ୍ଟ କ୍ୱେଶ୍ଚିନ୍ ପଚାରିଦେଲା, ମାନେ ପଇସାର ଭାଲ୍ୟୁ,
ପଇସା ପଇସା ତମ ପାଇଁ କମ ମାଇନେ ରଖେ,
ମାନେ
ମୁଁ କହିବି ମୋ ପାଇଁ ପଇସା ଗୋଟେ ବଞ୍ଚିବାର ଜରିଆ, ମତେ ଯେତିକି ଦରକାର ବଞ୍ଚିବା ପାଇଁ ସେତିକି ହେଲେ ଚଳିବ, ମତେ
ପଇସାର ଭାଲ୍ୟୁ ଏଇଆ ମୋ ପାଇଁ ବୁଝିପାରିବି କ୍ୱେଶ୍ଚିନ୍, କି ମୁଁ ମୋ ବାବା ମାମା ମୋ ବଡ଼ ବାପା ଆଉ ମୋ ଜେଜେମା ଥିଲା ଯେତେ ବଞ୍ଚେ, ଏମାନଙ୍କୁ ଗୋଟେ ଭଲସେ ରଖିଦିଏ, ସେମାନଙ୍କୁ ଯେତେବେଳେ ଯାହା ଦରକାର ସେଇଟା ଦେଇଦିଏ, ବା ସେଇଟା କାଫି।
ଟିଭିରେ ଭଲ ପଇସା ମିଳେ?
ମାନେ ଜୁନିୟର ସିନିୟର ଅନୁସାରେ,
ହଁ ମାନେ ମୁଁ ଲିଡ୍ ଆକ୍ଟ୍ରେସ୍ ଆକ୍ଟର କଥା କହୁଛି, ଭଲ ପଇସା ମିଳେ?
ଯୋଉ
ଭଗବାନ ଏତେ ସୁନ୍ଦର ଦୁନିଆଟା ବନେଇଛନ୍ତି, କେତେ ସୁନ୍ଦର ଦୁନିଆ ଭାବିଲ, ଏମିତି ଭୁବନେଶ୍ୱର, ଭୁବନେଶ୍ୱର ଗୋଟେ ଯେମିତି ଗୋଟେ ସହର, ସେମିତି ଆହୁରି କେତେ ସୁନ୍ଦର ସୁନ୍ଦର ସହର ଅଛି, କେତେ ସୁନ୍ଦର ସୁନ୍ଦର ପାହାଡି ଅଞ୍ଚଳ ଯାକ ଅଛି। ତ ସେ ମତେ ଟ୍ରାଭେଲିଂ କରିବାକୁ
ଭଲ ଲାଗେ।
ଏବେ ଯାଇ କରିନି ଟ୍ରାଭେଲିଂ, ଥରେ କରିଥିଲି, ବଟ ବହୁତ ଟ୍ରାଭେଲିଂ କରିବାକୁ ବହୁତ ଭଲ ଲାଗେ।
ଫ୍ୟାମିଲିକୁ ଧରିକି ଷ୍ଟେବଲ ଷ୍ଟେବଲ ହେଲା ପରେ ଟ୍ରାଭେଲ କରିବ ତମେ, ମଝିରେ ମଝିରେ ବ୍ରେକ ନେଇକି,
ବ୍ରେକ ନେଇକି ଫ୍ୟାମିଲି ସହ ଫ୍ରେଣ୍ଡ ସହ ଟ୍ରାଭେଲ କର। ମୁଁ ତ ବୃନ୍ଦାବନ ଆଜି ଯାଇ ଥରେ ବି ଯାଇନି। ଆମ ସାଙ୍ଗମାନଙ୍କ ପ୍ଲାନ ହେଉଛି ଭଗବାନଙ୍କ ଦୟା ଟିକେ ହେଇଯାଉ।
ହଁ ସେଇଟା ପ୍ଲାନ ନଥାଏ, ସେଇଟା କହନ୍ତି
ଡୋରି ଲାଗିଲେ
ଲାଗିରେ। ମୁଁ ପରଦିନ ଗୋଟେ ସୁଟିଂ ସାରି ଫେରୁଥିଲି, ଛାତପଡ଼ାରେ ହିଁ ସୁଟିଂ ଥିଲା। ତ ମୁଁ ଡିସାଇଡ଼ କଲି କି ମୋତେ ପୁରୀ ଯିବାର ଅଛି, ତ ମୋ ଗାଡ଼ି ଥିଲା, ମୋ ସାଙ୍ଗ ଦୁଇ ଜଣ ଆସିଥିଲେ ମୋତେ ପିକ୍ କରିବା ପାଇଁ। ତ ମୁଁ ପିପିଲି ପିପିଲି କହୁଛି, ସାତପଡ଼ାରୁ ପୁରୀ ଯାଇ ପହଞ୍ଚିଗଲି, ସେ ଯାଇ ଡିସାଇଡ଼ ଥିଲା ମୁଁ ଜଗା ଦର୍ଶନ କରିକି ଯିବି। ସେଇ ପଏଣ୍ଟରେ ମୋ ଫୋନ୍ ଚାର୍ଜ ଡ୍ରେନ୍ ହେଇଯାଇଛି, ମୁଁ ଚାହିଁଥିଲି ଗାଡ଼ିରେ ବି ବସେଇ ପାରିଛନ୍ତି, ମୁଁ ଦେଖିନି। ସେଇ ପଏଣ୍ଟରେ ମୁଁ ଆଉ ଯାଇପାରିଲିନି ପୁରୀ, କି ମୋ ଫୋନ୍ରେ ଚାର୍ଜ ନାହିଁ, ମୁଁ ଚାର୍ଜ କେମିତି ବସେଇବି, ଆସିବି କେମିତି, ଫେରିବି କେମିତି। ମୁଁ ତାଙ୍କୁ କହିଥାନ୍ତି, ସିଏ ଯିବା ପାଇଁ ନଥିଲେ, ସିଏ ତା ପୂର୍ବ ଦିନ ଦର୍ଶନ କରିଦେଇଥିଲେ, ସିଏ ଭୁବନେଶ୍ୱର ଆସିଥାନ୍ତି, ମୁଁ ପୁରୀ ହେଇକି ଆସିଥାନ୍ତି, ଯାଇପାରିବି। ଆକ୍ଚୁଆଲି ମୁଁ ସେଇଦିନ ଫିଲ୍ କଲି କି ହଁ ଡୋରି
ଡାକିବନି, ତମେ କୁଆଡ଼େ ଯାଇପାରିବନି, ସେ ଡୋରି ଲାଗିବା ଦରକାର। ସେ ଡୋରିଟା ମୋର 4-5 ମାସ ହେଲାଣି ଭାବୁଛି ଯିବି ଯିବି ଯିବି।
ଅନ୍ଧବିଶ୍ୱାସ ଆଉ ଭଗବାନ ଭିତରେ କେତେ ଦୂରତା ଅଛି? ଅନ୍ଧବିଶ୍ୱାସ ଆଉ ଭଗବାନ,
ଅନ୍ଧବିଶ୍ୱାସ କହିବା ଜିନିଷ ହିଁ କିଛି ନାହିଁ। କ'ଣ ଅନ୍ଧବିଶ୍ୱାସ ଜିନିଷ?
ବିଲେଇ କ୍ରସ କଲେ ଆଗକୁ ଯିବନି,
ମୁଁ କହିବି ସେଇଟା ତ ଭଲ ଜିନିଷ ନା, ସେ କହିଦଉଛି କି ଆଗରେ ଖତରନାକ ଅଛି ଟିକେ ରହିକି ପଳାଅ, ତ ସେଇଟା ଶୁଭ ଜିନିଷ ହେଲା ନା, ଅନ୍ଧବିଶ୍ୱାସ କୁଆଡ଼େ ହେଲା।
ଯୋଉ ଗୋଟେ କଥାରେ ଅଛି, ବିଧବା ମାନଙ୍କ ମୁହଁ ଦେଖନ୍ତି,
ମୁଁ ତ କହିବି ସେମାନଙ୍କ ପାଖରେ ଯାଇକି ସେମାନଙ୍କ ଲାଇଫ ଜର୍ଣ୍ଣି କଥା ପଚାରିବା କଥା, କାରଣ ସେମାନେ ଯୋଉ ଯୋଉ ସିଚୁଏସନ ଷ୍ଟେଜ କରିକି ବି ସେମାନେ
ବଞ୍ଚିଛନ୍ତି ନା। ବହୁତ ଖରାପ କଲଚର, ମାନେ ତମେ, ମୁଁ ଜାଣିଛି ଯେହେତୁ ତମେ ଗାଁରେ ରହିଛ, ମୁଁ ବି ରହିଛି ଗାଁରେ, ଯେତେବେଳେ ତମେ ଗୋଟେ କେଉଁଠି ବାହାରିଥିବ ଗୋଟେ କ'ଣ କାମରେ, ତ ବହୁତ ଜଣ ଏଇଟା ମୋ ଫ୍ୟାମିଲି ସେଇଟା କେବେ କରିନାହାନ୍ତି, ତ କୁହନ୍ତି କି ବାହାରକୁ ଗଲାବେଳକୁ ଆସିକି ଜଣେ ଦେଖିକି ଯିବେ କି ବାହାରେ କି ମାନେ ୱିଡୋ ନାହାନ୍ତି, ତ ତାଙ୍କ ମୁହଁ ଚାହିଁ ଗଲେ କୁଆଡ଼େ। ମୁଁ ଅନ୍ଧବିଶ୍ୱାସ ଆଉ ଭଗବାନଙ୍କ ଭିତରେ ଦୂରତା ପଚାରୁଛି। ଭଗବାନ ବିଶ୍ୱାସୀ, ତମେ ଭଗବାନଙ୍କୁ ବିଶ୍ୱାସ,
ତମେ ଯଦି ଭଗବାନଙ୍କୁ ବିଶ୍ୱାସ କରୁଥିବ ନା, ଏ ଜିନିଷରେ ଯାହା ବି ତମେ ଦେଖୁଛ, ଏ ଦୁନିଆରେ ଯାହା ତମେ ଦେଖୁଛ, ସବୁକିଛି ବିଶ୍ୱାସ, ସବୁ କି କୋଉଟା ଅନ୍ଧବିଶ୍ୱାସ ନାହିଁ। ଯଦି ଏସବୁ ଜିନିଷ କିଛି ଲୋକମାନେ କହୁଛନ୍ତି ଅନ୍ଧବିଶ୍ୱାସ, ତ ସେମାନେ ମଣିଷ ଜନ୍ମ ହେଇକି ଭୁଲ କରିଦେଇଛନ୍ତି। ଆଇ
ଥିଙ୍କ
ପଶୁମାନଙ୍କୁ ବହୁତ ଭଲ ପାଏ ମୁଁ, କିନ୍ତୁ
ଦୂରରୁ
ଦୂରରୁ ମୁଁ ପାଖକୁ ଆସୁନି, ସେ ବହୁତ ସୁନ୍ଦର, ଦୂର ଦୂରରୁ ରୁହ ପାଖକୁ ଆସୁନି।
ଜଗନ୍ନାଥଙ୍କ ପାଇଁ କ'ଣ ଅଛି ତମ ମନରେ?
ଜଗନ୍ନାଥ ପାଇଁ, ଜଗନ୍ନାଥ ପାଇଁ ମୁଁ ଅଛି, ଜଗନ୍ନାଥ ପାଇଁ ମନରେ ଆଉ କ'ଣ? ଜଗନ୍ନାଥ ମୁଁ ବେଳେବେଳେ ଭାବେ, ଯେତେବେଳେ ମନ୍ଦିର ଯାଏ ମୁଁ ଭାବି ଏଇଟା ମାଗିବି ଏଇଟା ମାଗିବି ଏଇଟା ମାଗିବି, ସମସ୍ତେ କୁହନ୍ତି ନା ମାଗିବା ଭୁଲ, ମାଗିବା କଥା ନୁହଁ,
ମାଗିପାରିବେ
ମାନେ ଆମ ଠାକୁର ଆମେ ମାଗିବା, ତ ଆଉ କିଏ ମାଗିବ? ମୁଁ ଭାବେ ଏଇଟା ମାଗିବି ସେଇଟା ମାଗିବି, ସେଇଟା ଭିତରକୁ ଗଲା ପରେ ସବୁ କିଛି ଭୁଲିକି ଯାଏ।
ମୁଁ ବି ଯେତେବେଳେ ଭିତରକୁ ଯାଏ ଦେଖିଦେବି ଟିକେ ଭଲସେ ଦେଖିଦେବି, ଠେଲା ପଲା ଭିତରେ ଚାଲିଥିବ, ସବୁ ସ୍ଲୋ ମୋସନ ହେଇଯାଏ, ଆଉ ଖାଲି ସେଇ ଜିନିଷଟା ଫୋକସ୍ ହୁଏ,
ତମେ କହିଲେ ମତେ ସଡନ୍ ଚେଞ୍ଜ ଆସିବ, ତାର ଫିଲିଂ ଅଲଗା ଥାଏ। ମୁଁ ଏଇ ମଝିରେ ହିଁ ଯାଇଥିଲି,
ମୁଁ ପ୍ରାୟତଃ ମତେ ଭଲ ଲାଗେ, ସବୁଠୁ ମୋ ପାଇଁ ଶାନ୍ତିର ଜାଗା ହଉଛି ପୁରୀ।
ତା ବେଡ଼ରେ ଟିକେ ବସିବ, ନୀଳ ଚକ୍ର
ଦେଖିଦବ
କାଫି। ମୁଁ ଟିକେ କାହ୍ନାକୁ ବହୁତ ମାନେ ପିଲାବେଳୁ, କାହ୍ନା ଥିଲେ ଆଉ କିଛି ମତେ ଦରକାର ନାହିଁ।
ପଲିଟିକ୍ସରେ ରୁଚି ରଖ
ନା, ମତେ
ଫ୍ୟୁଚରରେ ତମକୁ ବହୁତ ସାରା ଆକ୍ଟର ଆକ୍ଟ୍ରେସ ପଲିଟିକ୍ସକୁ ସୁଇଚ୍ କରୁଛନ୍ତି, ଏଇଠି ଓଡ଼ିଶାରେ ବି ନୁହଁ, ଇଣ୍ଡିଆ, ଅଲ୍ ଓଭର ଇଣ୍ଡିଆରେ। ତ ଫ୍ୟୁଚରରେ ଯଦି ନୀଳାକ୍ଷୀଙ୍କୁ ଗୋଟେ ଟିକେଟ୍ ମିଳିଲା ସେଠି ହେବେ?
ଦେଖ ମୁଁ କହିବି, ମୋ ପିଲାବେଳଠୁ ମୋର ଗୋଟିଏ ସ୍ୱପ୍ନ ଥିଲା, ଆକ୍ଟିଂ କରିବା, ନାଚିବା, ଏ ଦୁଇଟା ମୋତେ ପିଲାବେଳଠୁ ବହୁତ ସ୍ୱପ୍ନ ଥିଲା। ମୁଁ ଗୋଟେ ବହୁତ ଛୋଟ ଗାଁର ଝିଅଟେ, ମୋର ସେତେବେଳେ ଔକାତ ନଥିଲା କି ଏତେ ବଡ଼ ସହରକୁ ଆସିକି ତମ ପାଖରେ ବସିବାର ବି ମୁଁ ଭାବିପାରୁନଥିଲି। ହଁ ବାସ୍ ସେଇ ଜିନିଷ ହେଲା। ତ ସେଇଟା ଯେତେବେଳେ ଭଗବାନଙ୍କୁ ମୁଁ ପ୍ରାର୍ଥନା କରି ସବୁଦିନ ରାତିରେ, କାରଣ ମୋ ଦିଦି ମେଡ଼ିକାଲ ପଢ଼ିବାକୁ ଚାହୁଁଥିଲା, ତାର ହେଇଗଲା, ତ ମୁଁ ଭଗବାନଙ୍କୁ ସବୁବେଳେ କମ୍ପ୍ଲେନ୍ କରିକି ତା ଡ୍ରିମ୍ ପୂରଣ କରିଦେଲେ ମୋ ଡ୍ରିମ୍ ପୂରଣ କରିବନି, ଏମିତି କମ୍ପ୍ଲେନ୍ କରେ। ତ ସବୁବେଳେ ରାତିରେ ମୁଁ କାହ୍ନାକୁ କହିକି ଶୁଏ, ଦେଖ ତମ ଆଗରେ ବସିଛି, ଫୁଲଫିଲ୍ ବି ହେଇଗଲା। ତ ମୁଁ ଏଇଟାକୁ ହିଁ ଜାରି ରଖିବାକୁ ଚାହେଁ, କାରଣ ଏଇଟା ପାଇଁ ମୁଁ ପିଲାବେଳେ ବହୁତ କଷ୍ଟ କରିଛି, ପ୍ରାର୍ଥନା କରି କରି କଷ୍ଟ କରିଛି କି ମୋତେ ପ୍ଲିଜ୍ କରେଇ ଦେ, ଗୋଟେ ସୁନ୍ଦର ନାୟିକାଟେ ହେବାର ଅଛି ମୋତେ।
ସୁନ୍ଦର ତ ଅଛ, ବାସ୍ ନାୟିକା ବି
ହେଇସାରିଲେ। ନାୟିକା ବି ହେଇସାରିଲିଣି, ଗୋଟେ ଭଲ ନାୟିକା ହେବାର ଅଛି, ଭଲ ଆର୍ଟିଷ୍ଟ ହେବାର ଅଛି, ଭଲ ଭଲ କାମ କରିବାର ଅଛି।
ହିରୋଇନ୍ ହେବାର ଅଛି ନା ଆର୍ଟିଷ୍ଟ ହେବାର ଅଛି?
ଆର୍ଟିଷ୍ଟ ହେବାର ଅଛି।
ପକ୍କା
ପକ୍କା
କ୍ୟାରେକ୍ଟର ଆର୍ଟିଷ୍ଟ କରିବ ଯଦି ଫର୍ଦର କେବେ ମିଳିଛି?
ହଁ
କ୍ୟାରେକ୍ଟର ଆର୍ଟିଷ୍ଟ କରିବ,
କ୍ୟାରେକ୍ଟର ସେତିକି
ଦମ ଥିଲେ
ଦମ ଥିବାର ଅଛି
କି ନୀଳାକ୍ଷୀକୁ ସେଇ କ୍ୟାରେକ୍ଟରଟା ଆଟ୍ରାକ୍ଟ କରିବା। ଯଦି ଗୋଟେ ଗୁରୁ ଜ୍ଞାନ ଦେବ କ'ଣ ଦେବ ଦୁନିଆକୁ?
ବାପା ମାଆଙ୍କ ହାତ କେବେ ଛାଡ଼ନି, କାରଣ ସେମାନେ ପିଲାବେଳୁ ଆମର ହାତ ଧରିକି ବଢ଼େଇଛନ୍ତି। ବେଳେବେଳେ ଏମିତି ଆମ ଏଇ ଯା ସେ ସେତେବେଳେ ସାଙ୍ଗସାଥି ସହିତ ବୁଲିବାକୁ ବହୁତ ଭଲ ଲାଗେ, ବଟ୍ ସେତେବେଳେ ଆମ ବାପା ମାଆଙ୍କୁ ଆମ ଟାଇମ୍ ଦରକାର ଥାଏ। ମୁଁ ବି କେଉଁଠି ନା କେଉଁଠି ସେମିତି କରିଛି, ବୁଝିପାରୁଛ ନା? ତ ବାପା ମାଆଙ୍କୁ ବହୁତ ଟାଇମ୍ ଦିଅ, ବାପା ମାଆଙ୍କୁ ହିଁ ବିଲିଭ୍ କର। ଏମିତି କିଛିଟା ତମ ସହିତ ହେଇଥିବ, ତମ ମମି ପଚାରିଥିବେ କି ତମ କାହିଁ ସେ ସାଙ୍ଗ ଆଉ ନାହିଁ, ହେଇଛି ନା? ସେ ମନା କରିଦିଏ, ସେ ଦାଦୁରା ସେ ତା ସହିତ କାହିଁ ମିଶୁଛୁ, ସେ ଭଲଟା ନୁହଁ, ଏମିତି କହିଦେବେ ତମକୁ। ବଟ୍ ତମେ କହ ନା ନା ସେ ମୋ ସାଙ୍ଗ। ଆଉ କିଛି ବର୍ଷ ପରେ ତମ ମା ଆସିକି ପଚାରିବ, ଆଉ ସେ ତ ଫୋନ୍ କରୁନି, ସେ ନାହିଁ ଆଉ। ତମକୁ ସେତେବେଳେ ଫିଲ୍ ହେବ କି ମା ବାପା ଯାହା କୁହନ୍ତି ଆକ୍ଚୁଆଲି ଠିକ୍ ଥାଏ।
ସବୁଠୁ କୋଉ ଜିନିଷକୁ ଡର?
ପାଣି, ପାଣିକୁ ବହୁତ ଡରେ। କୁକୁର, କୁକୁର ବହୁତ ଡରେ, ବେଶୀ କୁକୁରକୁ ଫିର୍ ବି ଟିକେ ଏମିତି ଛୁଇଁ ଦିଏ, ବଟ୍ ପାଣିକୁ ଯାଇପାରିବିନି ମୁଁ, ପାଣି ଭାଇ ଦୂର ଯିବାର।
ଲାଷ୍ଟ ଟାଇମ୍ ମନେ ଅଛି ସେ ପାଣିରେ?
ହଁ ଭାଇ, ତମେ ତ ଦେଖିଥିଲ ମୋର, ଏବେ ତ କହିପାରିବିନି ଶୁଦ୍ଧ ୱାର୍ଡ଼ରେ ଯୋଉ ହେଇଥିଲା, ବହୁତ କଷ୍ଟ। ପାଣି ବହୁତ ଡରେ, ମୋ ରାଶିରେ ବି ପାଣିର ଯୋଗ ନାହିଁ।
ହଁ ରାଶିରେ ବିଲିଭ୍ କର, ଏଇ ଯୋଉ ମାନେ କ'ଣ କହନ୍ତି ଜ୍ୟୋତିଷ ବିଦ୍ୟାରେ?
ହଁ ବିଲିଭ୍ କରେ।
କେବେ ଦେଖେଇଛ ହାତ କ'ଣ କ'ଣ ହବ ଆଗକୁ? ଏବେ ନୁହଁ, ପୂର୍ବରୁ
କି? ଏବେ ଦେଖ। ଏଇଟା ସମସ୍ତେ ପଚାରନ୍ତି କି ଏଇଟା କାହିଁକି ପିନ୍ଧିଛ ଦିଦି, ଏଇଟା କ'ଣ? ମୁଁ ସମସ୍ତଙ୍କୁ କହିଦେଉଛି, ଏଇଟା ମୁଁ ପିଲା ଓଲ୍ଡ ପିନ୍ଧିଛି, ମୋ ମାମା ପିନ୍ଧେଇଛନ୍ତି, ଇଭେନ୍ ମୁଁ ଜାଣିନି ଏଇଟା ମୁଁ କ'ଣ ପାଇଁ ପିନ୍ଧିଛି। ମୋ ମାମା କେବେ କୁହନ୍ତି ପିନ୍ଧୁନୁ, ତତେ କାହିଁକି ଅଧିକ ପ୍ରଶ୍ନ, କାହିଁ କାଢ଼ିଦେବୁ, ବଡ଼ ହେଇଗଲୁଣୁ କାହିଁ କାଢ଼ିଦେବୁ? ତ ମାମା ମାଆଙ୍କ ସହିତ ଯୁକ୍ତିତର୍କ ତମେ କେବେ ବି ଜିତିପାରିବନି, ତ ଚୁପଚାପ ପିନ୍ଧିଥିବେ।
ଆଗକୁ ଯାଇକି ତମେ ବି ଗୋଟେ ମା ହବ କହୁଛି, ଗୋଟେ ମାନେ ସପୋଜ ତମେ ଆଗକୁ ଯାଇକି ମ୍ୟାରେଜ୍ ହବ କି ହବ, କେମିତି ଡିଲ୍ କରିବ? ମାନେ ଏବେ ଫ୍ୟାମିଲି ଅଛି, ଏବେ ନିଜ ବାପା ଅଛନ୍ତି, ନିଜ ମା ଅଛନ୍ତି, ସେଠି ଆଉ କାହାର ବାପା ଆଉ କାହାର ମା ଥିବେ ଯିଏ ତମ ଇଲସ୍, ତାଙ୍କୁ କେମିତି ହ୍ୟାଣ୍ଡେଲ୍ କରିବ ତମ କ୍ୟାରିୟର ଲାଇଫ, ମାନେ ଆକ୍ଟିଂ ଆଉ ତମର ପର୍ସନାଲ ଲାଇଫ, ସେଟାକୁ କେମିତି ହ୍ୟାଣ୍ଡେଲ୍ କରିବ କେବେ ଭାବିଛ?
ଦେଖ, ଜୀବନସାଥୀ ବାଛିବା ବହୁତ ବଡ଼ କଥା, ମୋର ବହୁତ ଛୋଟ ମୁହଁରେ ବଡ଼ କଥା, କାରଣ ବହୁତ ଏଜ୍ କମ୍ ଅଛି ମୋର, କିନ୍ତୁ ମୋତେ ମୋ ବାବା ମା ବହୁତ ଏକ୍ସଟ୍ରିମ୍ ଲେଭେଲ୍ ସପୋର୍ଟିଭ, ବହୁତ ଭଲ, କାରଣ ସେ ଜାଣିଛନ୍ତି ତାଙ୍କ ଛୁଆ କିଛି ଖରାପ କରିବନି, ଆଉ ମୁଁ ଜାଣିଛି କି ମୁଁ ଯଦି କିଛି କହୁଛି ମୋ ବାବା ମା ସେଟାକୁ ହଁ କହିବେ, ମାନିବେ ସେଟାକୁ, ଯଦି ଖରାପ ଥାଏ ମନା କରନ୍ତି, ଦେନ୍ ମୁଁ କରେନି ସେ ଜିନିଷ, କିନ୍ତୁ ମୁଁ ସବୁ ଜିନିଷ ସେୟାର କରେ। ମୋତେ ଗୋଟେ ସପୋର୍ଟିଭ ଗୋଟେ ଜିନିଷ ଥାଏ ନା, ସପୋର୍ଟିଭ ହିଁ ଦରକାର, ଯେଉଁ କ୍ଷେତ୍ର ବି ହଉ, ସେଟା ବାହାଘର କ୍ଷେତ୍ର ହଉ, ସେଟା ଶାଶୁ ଶ୍ୱଶୁରଙ୍କ କ୍ଷେତ୍ର ହଉ, ସେଟା ଗୋଟେ ଆମ ଟିମ୍ର କଥା ବି ହଉ, ସେଟା ଯାହା ବି ହଉ, ସପୋର୍ଟିଭ ନିହାତି ଦରକାର। ସପୋର୍ଟିଭ ନଥିବ
ଇଣ୍ଡଷ୍ଟ୍ରିରେ ସବୁଠୁ ଖରାପ ଜିନିଷ ତମକୁ କ'ଣ ଲାଗେ କି ଏଇ କଲଚର୍ଟା ନଥାନ୍ତା?
କହିଦିଅନ୍ତିନି, ହଁ ଇଣ୍ଡଷ୍ଟ୍ରି ନା, ତ ଆକ୍ଟିଂକୁ ଦେଖ, ଯଦି ଇଏ ଭଲ କରୁଛି ନିଅ, ଯଦି ଭଲ କରୁନି ନିଅନି। ଏଇଟା କୁହନି କି ଇଏ ସିରିଏଲ ଆର୍ଟିଷ୍ଟ, ଇଏ ମ୍ୟୁଜିକ୍ ଭିଡ଼ିଓ ଆର୍ଟିଷ୍ଟ, ଇଏ
ମୁଁ ଏଇଟା ପଏଣ୍ଟ। ହଁ ଏଇ ଯେଉଁ ଗାରରେ ତମେ ଯାଇଛ କେବେ, ମାନେ ତମକୁ କମ୍ପେୟାର କରାଯିବ ଏଇଟା? ହଁ
ଚାଲିଛି,
ସେଟାକୁ ତମେ ତମ ମୁହଁରେ କେବେ କହିଛ କି?
ମୁହଁରେ କେବେ କହିପାରିନି,
କେହି କହିନାହାନ୍ତି
ମୁହଁରେ।
ଆକ୍ଚୁଆଲି ସେଇଟା କ'ଣ କହିବା କଥା
କହେ, ସେଇଟା ତ ମୁଁ କହୁଛି ନା, ଦେଖ ଅଡ଼ିସନ୍ ନିଅ, ଯଦି ଠିକ୍ ଅଛି କ୍ୟାରେକ୍ଟର ପାଇଁ ସିଲେକ୍ଟ କର, ଯଦି ଭୁଲ ଅଛି ରିଜେକ୍ଟ କରିଦିଅ, ବଟ୍ ଏଇଟା କୁହନି କି ନ ନଉଣୁ ମାନେ କିଛି ନ ଦେଖୁଣୁ, ଗୋଟେ ପିଲାର ଟ୍ୟାଲେଣ୍ଟ ନ ଦେଖୁଣୁ, ଏଇଟା ଟ୍ୟାଗ୍ ଲାଇନ୍ ଦେବା କି ଇଏ ସିରିଏଲ୍ ଆର୍ଟିଷ୍ଟ ଇଏ ମ୍ୟୁଜିକ୍ ଭିଡ଼ିଓ ଆର୍ଟିଷ୍ଟ, ମାନେ ଏଇଟା ଭଲ ଲାଗେନି। ଟ୍ୟାଲେଣ୍ଟକୁ ଦେଖ, ଟ୍ୟାଲେଣ୍ଟ ମ୍ୟାଟର କରେ।
ଅବିୟସ୍ ସେ ଏବେ ତ ୱାର୍ଲଡରେ ବି ବଡ଼ ବଡ଼ ଆର୍ଟିଷ୍ଟ ମ୍ୟୁଜିକ୍ ଭିଡ଼ିଓସ୍ କରୁଛନ୍ତି। ଅକ୍ଷୟ କୁମାରଠୁ ବଡ଼ ଆର୍ଟିଷ୍ଟ କିଏ ଅଛି?
ଆଉ
ସେ ବି ତ
ଆକି ଲଭ୍ ତମର ବହୁତ ଭଲ ଲାଗେ।
ଓକେ ଓକେ, ତ ତ ସେଇଟା ଲୋକମାନଙ୍କର ମେଣ୍ଟାଲିଟି ଭୁଲ ନା ଆକ୍ଚୁଆଲି ଭାବିବା କଥା ସେଟା।
ମୋବାଇଲ ବା ଟ୍ୟାଲେଣ୍ଟ ଉପରେ ନିର୍ଭର କରେ। ଅଡିସନ ନିଅ, ଯଦି ଠିକ କରୁଛି ତାହେଲେ ସିଲେକ୍ଟ କର।
ଡିଜିଟାଲ ଆସିକି କିଛି ବିଗାଡ଼ିଛି ନା କିଛି ସୁଧାରିଛି?
ସୁଧାରିଛି ବି ବିଗାଡ଼ିଛି ବି କହିପାରେ।
କ'ଣ ବିଗାଡ଼ିଛି?
ବିଗାଡ଼ିଛି ଏହା କି ଯେ ଆମ ସିନିୟର ମାନେ ଯେଉଁ ଗୋଟେ ଥାଏ ନା ଡର ଭୟ, ଗୋଟେ ଡିରେକ୍ଟରକୁ ଡର ଭୟ ଥାଏ। ଏବେ ତ ହେଲାନି ତ, ଆଜି ବହୁତ ଫର୍ ଗ୍ରାଣ୍ଟେଡ଼ ନେଇଯାଆନ୍ତି ପିଲା ଆମ ମାନେ ଯେଉଁ ଆମ ଜେନେରେସନରେ ବି ଡାଇଲଗ୍ ପଢ଼ିବେନି, ଡାଇଲଗ୍ ନ ପଢ଼ୁନୁ କ୍ୟାମେରା ଆଗରେ ଠିଆ ହେଇଯିବା।
ସେ ଯେଉଁ ରିଲ୍ କ୍ୟାମେରାରେ ବାରମ୍ବାର ପାଞ୍ଚଟା ମନିଟର କରିଲା ପରେ,
ଧର ମୁଁ ଯେତିକି ମୋ ସିନିୟର ଡିରେକ୍ଟର ମାନଙ୍କୁ ଶୁଣିଛି, ଦଶ ଥର ମାନେ କ'ଣ କହିଲ
ମନିଟର ହୁଏ,
ମନିଟର ହୁଏ, ଗୋଟେ ଥର ଟେକ୍ ଯାଏ।
ମୁଁ ବି ଶୁଣିଛି, ମୁଁ ବି କାମ କରୁଛି,
କାରଣ ଦୁଇଟା ଟେକ୍ ପଳେଇବ ଯଦି
ପ୍ରଡ୍ୟୁସର ଲସ୍, ତାଙ୍କର ବହୁତ ପଇସା ଲସ୍ ହେଇଯିବ ରିଲ୍ ରେ।
ସେଟା ମାନେ କହିଲ କେତେ ଏକ୍ସପିରିଏନ୍ସ ସେ ଦଶ ଥର ମନିଟର କରିକି। ଆଜିକାଲି ପିଲାମାନେ ଡାଇଲଗ୍ ମନେ ରଖନ୍ତିନି, କ୍ୟାମେରାକୁ ପଳାନ୍ତି।
କେବେ ଓଭର କନଫିଡେଣ୍ଟ ହେଇକି ମାନେ ସକ୍ସେସ୍ରୁ ଜଷ୍ଟ ପଛରେ ରହିଯାଇଛ?
ନା, ମୁଁ କେବେ ଓଭର କନଫିଡେଣ୍ଟ, କାରଣ କନଫିଡେନ୍ସ ମୋ ପାଖରେ ନଥାଏ। କାରଣ ମୁଁ ଯେତେ ମୁଁ ଡାଇଲଗ୍ ପଢ଼ିକି ଯାଇଥାଏ ବା ସେ କ୍ୟାରେକ୍ଟରକୁ ପୁରା ପିଇ ଦେଇକି ବି ଯାଇଥାଏ, ଫିର୍ ବି ଟିକେ ମୋର ଥାଏ କି ମୁଁ ଉଣେଇଶ ବିଶ କରିଦେଲି କି
ଗୋଟେ ଭାବୁଥାଉ କାଳେ ଖରାପ ହେଇଯିବ କି ଭଲ ହବନି, ସରିବ ଆଉଟପୁଟଟା ଦେଖ।
କାରଣ ମୁଁ କହିଦେଲି ଦେଖ, ଯେମିତି ମୋର ଦିଟା ହି ସାଙ୍ଗ ଅଛନ୍ତି, ତ ଆମେ ଯେତେବେଳେ ବସୁ ପୁରା ଚା ଟିକେ ପିଉ, ଟିକେ ପିଜା ବର୍ଗର ଖାଉ, ଟିକେ କୋଲ୍ଡ ଡ୍ରିଙ୍କ ପିଉ, ବାସ୍।
ଫେଭରେଟ୍ ପ୍ଲେସ୍ କୋଉଟା ତମର?
ଫେଭରେଟ୍ ପ୍ଲେସ୍ ଭୁବନେଶ୍ୱରର,
ଓଡ଼ିଶା,
ଓଡ଼ିଶାର ମାନେ
ମାନେ ତମକୁ କୋଉ ଜାଗାଟା ବହୁତ ଭଲ ଲାଗେ?
ଭଲ ଲାଗେ କୋଉ ଜାଗା
ମାନେ, ଯଦି ତମକୁ ତମେ ଯଦି ଭାବ କି ଏଇଠି ନ ରହିବାକୁ ପଡେ, ଏଇଠି ରହିଗଲେ ଆଉ କି ଦରକାର, ଛୋଟ ମୋଟ କାମ ଖାଇବା ପିଆ ହେଇକି ରହିଯିବ
ନା? ମୁଁ ମୋ କାମକୁ ଛାଡ଼ି ପାରିବି
କହୁଛି, ସପୋଜ୍ ଭାବି ନିଅ
ଅପରଚୁନିଟି ମିଳିଲାନି ସେତେବେଳେ, କାରଣ ମୁଁ ବହୁତ ଦୂରରେ ରହୁଥିଲି ଆଉ ସେପଟେ କିଛି ଅପରଚୁନିଟି ନଥିଲା ଖେଳର। ମୁଁ ବହୁତ ଭଲ ରନିଂ କରେ,
ତ ନୀଳାକୁ ଆମେ ଏବେ ଆଥଲେଟିକରେ ଦେଖିଥାନ୍ତୁ ଟିଭି କି ଦଶମରେ ନୁହଁ, ତ ଦଶମର ଜାଗାଟା କିଏ ନେଇଥାନ୍ତୁ? ଜଗାର ପ୍ଲାନ୍ ଅଛି, ଜଗା ଜାଣିଛି କାହାକୁ କେଉଁଠି ପ୍ରିୟଙ୍କା ପାତ୍ର କେଉଁଠି ଆସିବାର ଅଛି।
ତାର ଇଚ୍ଛା ଥିଲା, ମୋ ଦୁଇଟା ହିଁ ଟ୍ୟାଲେଣ୍ଟ ଥିଲା ମୋର, ଖେଳ ଆଉ ନାଚ ଗୀତ ଏସବୁ, ଦିଟା ଭିତରେ ଯୋଉଟା ମିଳିଲା ମୁଁ ଖୁସି ଅଛି।
ଏବେ ଖୁସି ତ?
ଏବେ ବହୁତ ଖୁସି, ଆପଣ ମାନେ ଖୁସି ତ?
ଥ୍ୟାଙ୍କ ୟୁ ନୀଳା, ଆସିଲ, ତୁମ ଭାଲ୍ୟୁବଲ୍ ଟାଇମ୍ ଦେଲ, ବହୁତ ବହୁତ ଧନ୍ୟବାଦ।
ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍, ମନଟା ହାଲକା ହେଇଗଲା ପୁରା।